ମୁଁ କନକ ଭାଇ କହୁଛି, ଝରଣା ସାହି ବିରୁ ପାଣି ଟେବୁଲ ହେଉଛି, 5ଟାରୁ ପାଣି ଟିକେ ଦେଲେ ହୁଅନ୍ତା 8ଟା ଯାଏ, ଦୁଇ ଟାଇମ୍ ହଉନି, ଦୁଇ ଟାଇମ୍ ଦେଲେ ଭଲ ହୁଅନ୍ତା।